ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆଭାସୀ ଜରିଏ 18 ନମ୍ଘର ରୋଜଗାର ମେଲାଥି ନୂଆକରି ଚାକିରି ପାଇଥିବା ଭିନ୍ ଭିନ୍ ବିଭାଗ ମନ୍ତ୍ରଣାଳୟର 61,000 ଅତ୍କା ଜନକୁ ନିଯୁକ୍ତି ପତ୍ର ବାଣ୍ଟବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୁଆନ୍ ପିଲା ଟୁକେଲମାନଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଦେଶର 45 ଜାଗାନ ଏହି ରୋଜଗାର ମେଲାର ଆୟୋଜନ କରାଯାଇଛି। ଗୃହ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ଉଚ୍ଚଶିକ୍ଷା ଆଉ ଅଲଗା ବିଭାଗମାନଙ୍କେ ଏହି ନିଯୁକ୍ତି ଦିଆଯାଇଛି। ଏହି ପଦକ୍ଷେପ ମୂଳ ହେବାର ଉତ୍ତରୁ ରୋଜଗାର ମେଲା ଜରି 11 ଲକ୍ଷ ନୁ ଅତ୍କା ଜୁଆନ୍ ପିଲା ଟୁକେଲଙ୍କୁ ଏପ୍ତକ୍ ନିଯୁକ୍ତି ପତ୍ର ବଣ୍ଟାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଦେଶର ଲକ୍ଷେ ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି ଋଣ ଯୋଗାଇ ଦେବାର ସହିତ ହିତାଧିକାରୀମାନଙ୍କ ଲାଗି ପିଏମ୍ ସ୍ୱନିଧି କ୍ରେଡିଟ୍ କାର୍ଡ଼ର ଶୁଭାରମ୍ଭ କରିଛନ୍। କେରଳର ତିରୁବନନ୍ତପୁରମ୍ଠାରେ ଗୋଟିଏ ସମାବେଶ ପ୍ରଧାନମନ୍ତ୍ରୀ ଇତାର ଶୁଭାରମ୍ଭ କରିଛନ୍। ଭୁବନେଶ୍ୱର କୃଷି ଭବନଠାରେ ଇତାର ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇକରି ରାଜ୍ୟର 11 ଜଣ ହିତାଧିକାରୀଙ୍କୁ ଋଣ 4 ଜଣଙ୍କୁ କ୍ରେଡିଟ୍ କାର୍ଡ଼ ଯୋଗାଇ ଦେଇଥିଲେ। ଯୋଜନା ଜରିଏ ରାଜ୍ୟର 60,000 ଅତ୍କା ଉଠା ଦୋକାନୀ ଉପକୃତ ହେବେ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେକାଲି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 130 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତର ପ୍ରସାରଣ କରାଯିବା। ଭୁବନେଶ୍ୱର ଜନତା ମଇଦାନ ଚାଲିଥିବା ମତ୍ସ୍ୟ ପ୍ରାଣୀ ସମାବେଶ ଓଡ଼ିଶା 2026 କଲାକାଲ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମତ୍ସ୍ୟ ଆଉ ପ୍ରାଣୀ ପାଳନ କ୍ଷେତ୍ରଟି ଉଦ୍ୟୋଗ ବନାବାର୍କେ ରାଜ୍ୟର ଯୁବାନ ପିଢ଼ିକେ ଆହ୍ୱାନ ଦେଇଛନ୍। ଏହି ଅବସରରେ ରାଜ୍ୟପାଳ ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ବାଗିର ଭିନ୍ ଭିନ୍ ଯୋଜନାର ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟି ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ କୃଷି କ୍ଷେତ୍ରର ବିକାଶ ଲାଗି କାମ କରୁଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିର ପରିସରନ ଗଲାକାଲି ମୁକ୍ତେଶ୍ୱର ନୃତ୍ୟ ଉତ୍ସବ 2026 ମୂଲ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଉଦ୍ଘାଟନ କରିଛନ୍। ଏହି ଉତ୍ସବ ଜରିଏ ଓଡ଼ିଶାର ପ୍ରସିଦ୍ଧ ପ୍ରତ୍ନତାତ୍ତ୍ୱିକ ବିଭବର ପ୍ରଚାର ପ୍ରସାର ସହିତ ଓଡ଼ିଶୀ ନୃତ୍ୟର ଆଦୃତି ବଢ଼ୁଛେ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ତିନିଦିନିଆ ଉତ୍ସବଟି ଫି ଦିନ ଅନ୍ତର୍ଜାତୀୟ ଆଉ ଜାତୀୟ ସ୍ତରର ନୃତ୍ୟଶିଳ୍ପୀମାନେ କଳା ପ୍ରଦର୍ଶନ କରିବେ। ଉତ୍ସବଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଉ ଅଲଗାମାନେ ଉପସ୍ଥିତ ଥିଲେ। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନ ଆଜିଠାନୁ ସମ୍ବଲପୁର ପୁସ୍ତକ ମେଳା ମୂଲ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଳାର ଉଦ୍ଘାଟନ କରିବେ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହିବେ। ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ସେତୁ ଅନୁଷ୍ଠାନ ଆଉ ଜିଲ୍ଲା ପ୍ରଶାସନର ସହଯୋଗତି ପୁସ୍ତକ ମେଳା 2 ଫେବୃଆରୀ ତକ ଚାଲ୍ବା। ମେଲାଥି 250 ଅତ୍କା ଷ୍ଟଲ୍ ଲାଗ୍ବା। ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସଂଘ ତରଫୁ ପୁରୀନ ଆଜିଠାନୁ ପହିଲା ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସମ୍ମିଳନୀ ଉଡ଼ାନ 2026 ମୂଲ ହେବା। ତିନିଦିନିଆ ସମ୍ମିଳନୀଟି ପୃଥିବୀର ଭିନ୍ ଭିନ୍ ଜାଗାନ ରହୁଥିବା ଓଡ଼ିଆ ଡାକ୍ତରମାନେ ସାମିଲ ହୋଇକରି ଓଡ଼ିଶାନ ସ୍ୱାସ୍ଥ୍ୟ ସେବାର ଉନ୍ନତି ସହିତ କେନ୍ତାକରି ଉନ୍ନତ ଆଉ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରବା ସେ ବାବଦେ କାର୍ଯ୍ୟଖସଡ଼ା ତିଆରି କରିବେ। ଏହି ଅବସରରେ ଓଡ଼ିଶାନ କାମ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଆଉ ଡାକ୍ତରମାନଙ୍କ ଭିତରେ ସୁସମ୍ପର୍କ ସ୍ଥାପନା କରବାର୍କେ ଲକ୍ଷ୍ୟ ଧାରିଜ କରାଯାଇଛି। ସମ୍ମିଳନୀର ବିଷୟବସ୍ତୁ ସେବା ପରମଧର୍ମ ରଖାଯାଇଛି। ବିଶ୍ୱ ଅର୍ଥବ୍ୟବସ୍ଥାର ସ୍ଥିତି ଢଲପଲଉଥିଲେ ବି ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି ଅଭିବୃଦ୍ଧି ହାର ଠିକ୍ ରହିବା। ଭାରତ ପୃଥିବୀର ସବୁନୁ ଜୋରସେ ବଢ଼ୁଥିବା ଅର୍ଥବ୍ୟବସ୍ଥାର ମାନ୍ୟତାକେ ଜାରି ରଖିକରି ଆହୁରି ଚମକିବା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫୁ ତାର ମାସିକିଆ ରିପୋର୍ଟଟି କୁହାଯାଇଛି। ପୃଥିବୀର ଆର୍ଥିକ ଅସ୍ଥିରତା ଲାଗି ରହିଥିବାର ବେଲ୍କେ ଭାରତ ବାହାରର ଆର୍ଥିକ ସମସ୍ୟାମାନଙ୍କୁ କମ୍ କରବାର ଲାଗି ରପ୍ତାନୀର ବାଟକେ ବଦଲେଇ ଦେଇଛେ। ନିଜର ଉତ୍ପାଦିତ ଦରବ ଯେନ୍ତା ପୂର୍ଥିର ଭିନ୍ ଭିନ୍ କୁନାକେ ପହଞ୍ଚାଇ ପାରବା ସେଥିର୍ଲାଗି ଭାରତ ଭିନ୍ ଭିନ୍ ଦେଶମାନଙ୍କ ସଙ୍ଗେ ଚୁକ୍ତି କରିଛେ। ନୂଆପଡ଼ା ପୁଲିସ୍ ତରଫୁ ଗଲାକାଲି ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ପୁଲିସ୍ ତରଫୁ ବାଇକ୍ ଚାଳକମାନଙ୍କୁ ଦରକାରୀ ସୁରକ୍ଷା ବ୍ୟବସ୍ଥା ସହିତ ଗାଡ଼ି ଚଲାବାରକେ ପରାମର୍ଶ ଦେଇଥିଲେ। ମଦ ପିକ୍ରି ଗାଡ଼ି ଚଲାବାରୁ ଦୂରେ ରହିବାରକେ ବୁଝାଇଥିଲେ। ପୁଲିସ୍ ସଙ୍ଗେ ଇଲାକାର କଳାକାରମାନେ ଭିଲ୍ ପାରମ୍ପରିକ ବେଶ ପୋଷାକଟି ସଜେଇ ହୋଇକରି ସଚେତନତା ଅଭିଯାନଟି ସାମିଲ ହୋଇଥିଲେ। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।